ପ୍ରେମ ଏକ ମିଠା ମିଠା ଦୁର୍ଘଟଣା। ସତରେ ସେ ଦୁର୍ଘଟଣାକୁ କେହି ପୁରୁଷ ବା ନାରୀ ଏଡ଼େଇ ଦେଇପାରିବେ ନାହିଁ, କିମ୍ବା ସେ ଦୁର୍ଘଟଣାରୁ କେହି ବି ବର୍ତ୍ତି ଯାଇପାରିବେ ନାହିଁ। ଠିକ୍ ଏମିତି ଏକ ମିଠା ଦୁର୍ଘଟଣାର ଶିକାର ହୋଇଥିଲା +3 ସେକେଣ୍ଡ ଇୟର ଆର୍ଟ୍ସ ଷ୍ଟୁଡେଣ୍ଟ ଅନିଲ। ସେଦିନ ପିରିୟଡ଼ର ବେଲ୍ ବାଜିବାରେ ଅନିଲ ତରବର ହୋଇ ଲାଇବ୍ରେରୀରୁ ବାହାରି ଆସୁଥାଏ। ଡୋର ପାଖରେ ସଡନ୍ଲି ଧକ୍କା ହେଲା ଗୋଟେ ଝିଅ ସହ। ଏମିତି ଧକ୍କା ହେଲା ଯେ ସୋନିତା ମୁଣ୍ଡକୁ ଆଉଁଚି ତଳେ ବସି ପଡ଼ିବା ସହ ତା ବହିପତ୍ର ବି ହାତରୁ ଛେଟକି ପଡ଼ିଗଲା। ଇଆଡ଼େ ଅନିଲ ବି ତା ମୁଣ୍ଡକୁ ବସି ଆଉଁସୁଥାଏ। ସାଙ୍ଗ ପିଲାମାନେ ସେମିତି ଚାହିଁଥାନ୍ତି ଦୁହିଁଙ୍କୁ। ହଠାତ୍ ଅନିଲ ସୋନିର ବହିପତ୍ର ଗୋଟେଇ, ସରି ମ୍ୟାଡ଼ାମ, ମୁଁ ତରବର ହୋଇକି କ୍ଲାସ୍କୁ ବାହାରି ଯାଉଥିଲି ତ ସେଥିପାଇଁ ଆପଣଙ୍କୁ ଦେଖିନାହିଁ, ଆଇ ଆମ୍ ସୋ ସରି। ସୋନି ଠିଆ ହୋଇ କହିଲା, ଛାଡ଼ନ୍ତୁ, ଇଟ୍ସ ଓକେ। ତାପରେ ଉଭୟ ଚାହା ଚାହିଁ ପରସ୍ପର ବାଟରେ ଚାଲିଗଲେ। ଅନିଲ ତା କ୍ଲାସ୍କୁ ଗଲା ଆଉ କ୍ଲାସ୍ ସରିବାର ଜଷ୍ଟ ପରେ ପିଅନ ଆସି କହିଲା, ଅନିଲ ତମକୁ ପ୍ରିନ୍ସିପାଲ ଡାକୁଛନ୍ତି। ଅନିଲ ଛାନିଆ ହେଇଗଲା, ଭାବିଲା ସେ ଧକ୍କା ହୋଇଥିବା ଝିଅ କିଛି କହିନି ତ। ଯେହେତୁ ଅନିଲ କଲେଜର ଜେନେରାଲ ସେକ୍ରେଟେରୀ, ପ୍ରାୟ ସମୟ ବି ପ୍ରିନ୍ସିପାଲ ତାକୁ ଡାକନ୍ତି। ସେ ଯାହା ହେଉ, ତରତର ହେଇ ଯାଉ ଯାଉ ଠିକ୍ ଲାଷ୍ଟ ସିଡ଼ି ପାଖରେ ଗୋଟେ ଝିଅ ସହ ପୁଣି ଧକ୍କା ହେଲା। ସେ ଆଉ କେହି ନଥିଲା, ସେ ସୋନି ହିଁ ଥିଲା। ଏଥର କିନ୍ତୁ ସୋନି ଟିକେ ହାଲକା ରାଗି କହିଲା, ଆପଣ ଟିକେ ଦେଖିକି ଚାଲନ୍ତୁ ନା। ଅନିଲ କହିଲା, ସରି ମ୍ୟାଡ଼ାମ, ପ୍ରିନ୍ସିପାଲ ଡାକୁଛନ୍ତି ତ ସେଇଥିପାଇଁ ତରତର ହେଇ ଆସୁଥିଲି। ସୋନି କହିଲା, ଚଲୋ ଇଟ୍ସ ଓକେ। ପ୍ରିନ୍ସିପାଲଙ୍କ ସାଙ୍ଗରେ ଘଣ୍ଟାଟା ଆଲୋଚନା ପରେ ହଠାତ୍ ଘରୁ ଫୋନ୍ ଆସିଲା ବାପାଙ୍କର। ବାପା କହିଲେ, ଅନିଲ ଏ ଜଲ୍ଦି ଆ, ତତେ ଆମ ବ୍ଲକ ଚେୟାରମ୍ୟାନ ଅଧଘଣ୍ଟେ ହେଲା ଖୋଜୁଛନ୍ତି, ତୋ ଫୋନ୍ ବି ଲାଗୁନି। କ'ଣ କରିବା ବିଚରା, ଦୌଡ଼ି ଦୌଡ଼ି ଆସି ଷ୍ଟାଣ୍ଡରୁ ଗାଡ଼ି ବାହାର କରୁ କରୁ ପଛରେ ଠିଆ ହୋଇଥିବା ଗୋଟେ ଝିଅ ସହ ତା ଗାଡ଼ି ପଛଟା ବାଜିଗଲା ଆଉ ସେ ଝିଅଟି ତଳେ ପଡ଼ିଗଲା। କି ଯୋଗ ଦେଖନ୍ତୁ, ସେ ଝିଅ ଆଉ କିଏ ହୋଇଥିବେ, ସେଇ ସୋନି ହିଁ ଥିଲା। ହେଲମେଟ୍ ପିନ୍ଧିଥିବାରୁ ଅନିଲ ଆଉ ପଛକୁ ନଚାହିଁ ଗାଡ଼ି ବାହାର କରୁଥିଲା। ବେଲଖିଆରେ ସୋନି ଦେହରେ ବାଜିଗଲା ଆଉ ସେ ପଡ଼ିଗଲା। ତାପରେ ସରି କହି ଗାଡ଼ି ଷ୍ଟାଣ୍ଡ ମାରି ହେଲମେଟ୍ ଖୋଲି ସୋନି ଆଗରେ ଦୁଇ କାନ ଧରି ଠିଆ ହେଲା। ବାସ୍, ସୋନି ଆଉ କିଛି ନ କହି ନୀରବ ଥାଏ। କିଛି ସମୟ ପରେ ସୋନି ଅନିଲ ଗାଲରେ ଗୋଟେ ଶକ୍ତ ଚାପୁଡ଼ା ଲଗାଇଦେଲା। ଚାପୁଡ଼ା ଶବ୍ଦରେ ସୋନିର ସାଙ୍ଗମାନେ ଧାଇଁ ଆସିଲେ ସୋନି ପାଖକୁ। କ'ଣ ହେଲା ବୋଲି ପଚାରିଲେ। ସୋନି କିଛି କହିବା ଆଗରୁ ଅନିଲ ସେମାନଙ୍କୁ ଆଗୁଆ କହିଲା, ନାଇଁ ଭଉଣୀ, ମ୍ୟାଡ଼ାମଙ୍କର କିଛି ଭୁଲ ନାହିଁ, ମୁଁ ଗାଡ଼ି କାଢ଼ି କାଢ଼ୁ ମ୍ୟାଡ଼ାମଙ୍କ ଦେହରେ ବଜାଇଦେଲି। ତାପରେ ସୋନିର ସାଙ୍ଗମାନେ ସୋନିକୁ କହିଲେ, ଏ ସୋନି, ଇଏ ଅନିଲ ଆମ ଜେନେରାଲ ସେକ୍ରେଟେରୀ, ସେ ବହୁତ ଭଦ୍ର ପିଲା, ତୁ ତାକୁ ଚାପୁଡ଼ା କାହିଁକି ମାରିଲୁ, ତୁ କିଛି ଠିକ୍ କଲୁନୁ ସୋନି। କଥା ଛଡ଼େଇ ଅନିଲ କହିଲା, ନାଇଁ ଗୋଟେ ଦିନରେ ଗୋଟେ ଝିଅ ସହ ତିନିଥର ଧକ୍କା ହେଲେ ସେ ଚାପୁଡ଼ା ମାରିବନି ତ ଆଉ କ'ଣ ମୋତେ ପୂଜା କରିବ। ସାଙ୍ଗମାନେ କହିଲେ, ତିନିଥର ଧକ୍କା। ତାପରେ ସବୁ କଥା ହସି ଗପିଗଲା ଅନିଲ ସେମାନଙ୍କ ଆଗରେ। ବାସ୍, ଅନିଲ ରହି ସୁନ୍ଦର ନେଚର ଆଉ ହସରେ ସୋନି ହଠାତ୍ ସମର୍ପିତ ହୋଇଗଲା ଅନିଲ ପାଖରେ। କୁହାଯାଏ ପ୍ରେମ କରାଯାଏନି, ଆପେ ଆପେ ହୋଇଯାଏ। ଆଉ ଇମୋସନାଲ ହେଇ ସୋନି ଅନିଲର ପାଦ ଧରି କହିଲା, ମୋତେ କ୍ଷମା କରିଦିଅ ଆଉ ମୋ ଚାପୁଡ଼ାଟା ମୋତେ ଫେରାଇ ଦିଅ। ଅନିଲ କହିଲା, ନା, ଗୋଟେ ସୁନ୍ଦର ଫୁଲକୁ ବାଡ଼ିରେ ନୁହେଁ ହାତରେ ତୋଳାଯାଏ। ଗୋଲାପଟିକୁ ତୋଳିଲା ବେଳେ ହାତରେ କଣ୍ଟାବାଜି ଖଣ୍ଡିଆ ହୋଇ ରକ୍ତ ବାହାରେ ସିନା, ହେଲେ ଫୁଲଟିକୁ ପାଇଲା ପରେ ଅନେକ ଆନନ୍ଦ ମିଳିଥାଏ। ଏତିକି କଥାରେ ହଠାତ୍ ସୋନି କାନ୍ଦି ପକାଇଲା ଆଉ ସମସ୍ତଙ୍କ ସାମ୍ନାରେ ଅନିଲ ହାତ ଧରି ଇମୋସନାଲି କହିଲା, ଅନିଲ ଆଇ ଲଭ୍ ୟୁ, ଆଇ ଲଭ୍ ୟୁ ଅନିଲ। ଆଉ ସାଙ୍ଗମାନେ ସମସ୍ତେ ତାଳି ମାରି ସେମାନଙ୍କ ପ୍ରେମର ଆଦ୍ୟ ଋତୁକୁ ସ୍ୱାଗତ ଜଣାଇଲେ।